ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ସାଇବର ଠକେଇ ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଲେ, ସଫଳ ହୋଇଛି ଆତ୍ମନିର୍ଭର ଭାରତ ଅଭିଯାନ। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ପଦାତିକ ବାହିନୀ ଦିବସ ଏବଂ ଢେଙ୍କାନାଳରେ ଚାଲିଛି ଗଜଲକ୍ଷ୍ମୀ ଭସାଣ ସମାରୋହ। ସାଇବର ଠକେଇ ସମ୍ପର୍କରେ ସଚେତନ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଠକେଇର ମୁକାବିଲା ପାଇଁ ସବୁ ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସାଇବର ଠକେଇକୁ ପ୍ରତିହତ କରିବା ପାଇଁ ତିନୋଟି ବିଷୟ ଷ୍ଟପ୍, ଥିଙ୍କ୍, ଟେକ୍ ଆକ୍ସନ୍ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଅପେକ୍ଷା କର, ଚିନ୍ତା କର ଏବଂ ପଦକ୍ଷେପ ନିଅ, ଏହି ତିନୋଟି ବିଷୟ ସମସ୍ତଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରଖିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଜର ବ୍ୟକ୍ତିଗତ ସୂଚନା କାହାକୁ ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସ୍କ୍ରିନ୍ସଟ୍ ନେଇ ବାର୍ତ୍ତାଳାପ ରେକର୍ଡ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜାତୀୟ ସାଇବର ହେଲ୍ପ ଲାଇନ୍ ନମ୍ଘର 1930କୁ ଡାଏଲ୍ କରି ଏ ସମ୍ପର୍କରେ ସୂଚନା ଦେବା ସହ ଏଥିପାଇଁ ଉଦ୍ଦିଷ୍ଟ ୱେବ୍ସାଇଟ୍ cybercrime.gov.in ସାହାଯ୍ୟ ନିଆଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଏକ ଜାତୀୟ ସାଇବର ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାଇବର ଠକେଇ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍ଷାଧିକ ସିମ୍ କାର୍ଡ, ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଇତିମଧ୍ୟରେ ବନ୍ଦ କରାଯାଇସାରିଲାଣି। ଏ ନେଇ ସଚେତନତା ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ଆନିମେସନ୍ ଦିବସ ଆସନ୍ତାକାଲି ପାଳନ କରାଯିବ। ଆନିମେସନ୍ ଦୁନିଆରେ ଭାରତ ଏକ ନୂତନ ବିପ୍ଳବ ଆଣିବା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ସଫଳ ହୋଇଛି ଏବଂ ଏହା ଦେଶର ସାମୂହିକ ଚେତନାର ଏକ ଅଂଶ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱର ସବୁଠାରୁ ବଡ଼ ପ୍ରତିରକ୍ଷା ଉପକରଣ କ୍ରେତା ଥିବା ଭାରତ ଏବେ 85 ଦେଶକୁ ରପ୍ତାନୀ କରୁଛି। ଚଳିତ ମାସରେ ଲଦାଖର ହାନ୍ଲେଠାରେ ଏସିଆର ସର୍ବବୃହତ ଇମେଜିଂ ଟେଲିସ୍କୋପ୍ ମାସ୍ ଉଦ୍ଘାଟିତ ହୋଇଛି। ଉଦ୍ଭାବନ ଏବଂ ଆତ୍ମନିର୍ଭର ଭାରତର ଉଦାହରଣ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ନେଇ ପାର୍ବଣ ଋତୁରେ କିଣାକିଣି କରିବା ପାଇଁ ପରାମର୍ଶ ଦେଇଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ସାହସ ଏବଂ ଦୂରଦୃଷ୍ଟି ଥିବା ଦୁଇ ମହାନାୟକ ସର୍ଦ୍ଦାର ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଉପରେ ଆଲୋକପାତ କରିଥିଲେ। ଏହି ଦୁଇ ମହାନ ଆତ୍ମା ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ, କିନ୍ତୁ ସେମାନଙ୍କର ଦୃଷ୍ଟିକୋଣ ସମାନ ଥିଲା, ତାହା ହେଉଛି ଦେଶର ଏକତା। ସର୍ଦ୍ଦାର ପଟେଲ ଏବଂ ବିର୍ସା ମୁଣ୍ଡାଙ୍କ ବିଷୟରେ ନିଜର ଚିନ୍ତାଧାରାକୁ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଦକ୍ଷିଣ ଆଫ୍ରିକାରେ ଲୋକପ୍ରିୟ ହେବାରେ ଲାଗିଛି। ଫିଟ୍ ଇଣ୍ଡିଆ ପ୍ରସଙ୍ଗରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଫିଟ୍ନେସ୍କୁ ନେଇ ଦେଶବାସୀ ସଚେତନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଆସନ୍ତା 31 ତାରିଖରେ, ଦୀପାବଳି ପଡ଼ୁଥିବାରୁ 29 ତାରିଖରେ ରନ୍ ଫର୍ ୟୁନିଟି ଅନୁଷ୍ଠିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,
मैं देश के लोगों को एक जरूरी जानकारी भी देना चाहता हूं। इस बार 31 अक्टूबर को सरदार पटेल जी की जयंती के दिन ही दीपावली का पर्व भी है। हम हर साल 31 अक्टूबर को राष्ट्रीय एकता दिवस पर रन फॉर यूनिटी का आयोजन करते हैं। दीपावली की वजह से इस बार 29 अक्टूबर यानी मंगलवार को रन फॉर यूनिटी का आयोजन किया जाएगा। मेरा आग्रह है, ज्यादा से ज्यादा संख्या में इसमें हिस्सा लीजिए। देश की एकता के मंत्र के साथ ही फिटनेस के मंत्र को भी हर तरफ फैलाइए।
ଧନ୍ତେରସ୍, ଦୀପାବଳି, ଛଟ୍ ପୂଜା ଏବଂ ଗୁରୁ ନାନକ ଜୟନ୍ତୀ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିଛନ୍ତି। ସାଇବର ସୁରକ୍ଷା କ୍ଷେତ୍ରରେ ସମସ୍ତେ ସଚେତନ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାଚସ୍ପତି ରାଜଭବନରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ବିର୍ଲା ଆଜି ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିବେ। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଭାରତୀୟ ସେନାର ସବୁଠାରୁ ବଡ଼ ଯୁଦ୍ଧ ଶାଖା ଇନ୍ଫାଣ୍ଟ୍ରିର ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଆଜି ଦେଶରେ ପଦାତିକ ବାହିନୀ ଦିବସ ପାଳନ କରାଯାଉଛି। 1947 ଆଜିର ଦିନରେ ଭାରତୀୟ ସେନାର ପଦାତିକ ଯବାନ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିଥିବା ପ୍ରଥମ ସୈନିକ ହୋଇଥିଲେ, ଫଳରେ ପାକିସ୍ତାନ ସମର୍ଥିତ ଆକ୍ରମଣ ପାଇଁ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଏହି ଅବସରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହାନ ଏବଂ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଦିବସ ପାଳନ ଅବସରରେ ପଦାତିକ ବାହିନୀକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେକୌଣସି ଆହ୍ୱାନର ମୁକାବିଲା କରିବାରେ ପଦାତିକ ବାହିନୀ ଯବାନଙ୍କ ସାହସ ଅତୁଳନୀୟ। ଦେଶର ସୁରକ୍ଷାରେ ସେମାନେ ସବୁବେଳେ ସମର୍ପିତ ହୋଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦେଶ ସୁରକ୍ଷାରେ ପଦାତିକ ବାହିନୀ ଯବାନଙ୍କ ନିଷ୍ଠା ଓ ସାହସର ଉଚ୍ଚ ପ୍ରଶଂସା କରିଛନ୍ତି। ବାତ୍ୟା ଦାନା ପ୍ରଭାବରେ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦା ନିକଟରେ ବନ୍ୟାଜଳ ଧୀରେ ଧୀରେ ବୃଦ୍ଧି ପାଉଛି। ଦିନ 12 ସୁଦ୍ଧା ଜଳସ୍ତର 17.40 meters ରହିଥିବାବେଳେ ଏହାର ବିପଦ ସଂକେତ ହେଉଛି 17.83 meters। ବୈତରଣୀ ନଦୀର ଶାଖାନଦୀ, ରେବ, କପାଳି, ଗେଙ୍ଗୁଟି ଏବଂ ଶାଳନ୍ଦୀ ନଦୀରେ ବନ୍ୟା ଆସିବା ଯୋଗୁଁ ଜିଲ୍ଲାର 7 ବ୍ଲକ ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି, ଭଣ୍ଡାରୀପୋଖରୀ, ବନ୍ତ, ଧାମନଗର ଏବଂ ଭଦ୍ରକର ବିଭିନ୍ନ ପଞ୍ଚାୟତର ଲୋକମାନେ ଜଳବନ୍ଦୀରେ ଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲୀପ ରାଉତରାୟ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶିମିଳିପାଳରେ ଅଧିକ ବର୍ଷା ଯୋଗୁଁ ବୁଢ଼ାବଳଙ୍କ ନଦୀର ଜଳସ୍ତର ବୃଦ୍ଧି ପାଇ ମୟୂରଭଞ୍ଜର ଗୋଟିଏ ଗାଁ ପ୍ରଭାବିତ ହୋଇଛି। ସେହିପରି କାଂସମାଂସ ନଦୀରେ ଜଳସ୍ତର ବୃଦ୍ଧି ପାଇ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଔପଦା, ଖଇରା, ନୀଳଗିରି ଅଞ୍ଚଳ ଜଳମଗ୍ନ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ରେଞ୍ଜରେ ହାତୀ ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି। ଗତ 2-3 ଦିନ ଧରି ବାରଟିକିଆ ହାତୀପଲ ବାଣୀକିଲୋ ପଞ୍ଚାୟତର ସାନପଥୁରିଆ, ବଡ଼ପଥୁରିଆ ଓ ଗୁଣ୍ଡୁରୀବାଡ଼ି ଗାଁର ନିକଟସ୍ଥ ଜଙ୍ଗଲରେ ରହିଥିବା ଯୋଗୁଁ ସେମାନଙ୍କୁ ଘଉଡ଼ାଇବା ପାଇଁ ରଣପୁର ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବ ଆଜି ଆରମ୍ଭ ହୋଇଛି। 38 ପୂଜାମଣ୍ଡପ ମଧ୍ୟରୁ 25 ପୂଜାମଣ୍ଡପ ବିସର୍ଜନରେ ଭାଗ ନେଇଛନ୍ତି। ପ୍ରଶାସନ ପକ୍ଷରୁ ମେଢ଼ଗୁଡ଼ିକ କାଠଶଙ୍ଖଠାରେ 12 ସୁଦ୍ଧା ବିସର୍ଜନ ପାଇଁ ସମୟ ସ୍ଥିର କରାଯାଇଛି। ଢେଙ୍କାନାଳରେ ଗତ 16 ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ଯୁକ୍ତ 2 ଆସନରେ ନାମ ଲେଖାଇବା ପାଇଁ ଆଜି ଆବେଦନ ପ୍ରକ୍ରିୟା ଶେଷ ହେଉଛି। 1 November ଚୟନ ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ 2-5 ମଧ୍ୟରେ ନାମ ଲେଖାଇପାରିବେ। ତୃତୀୟ ତଥା ଶେଷ ପର୍ଯ୍ୟାୟରେ ନାମଲେଖା ପାଇଁ ଗତ 22 ଆବେଦନ ଆରମ୍ଭ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସାଇବର ଠକେଇ ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଲେ, ସଫଳ ହୋଇଛି ଆତ୍ମନିର୍ଭର ଭାରତ ଅଭିଯାନ। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ପଦାତିକ ବାହିନୀ ଦିବସ ଏବଂ ଢେଙ୍କାନାଳରେ ଚାଲିଛି ଗଜଲକ୍ଷ୍ମୀ ଭସାଣ ସମାରୋହ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45।